ମୋ ନାଁ ଶ୍ରଦ୍ଧାଞ୍ଜଳି ଜାନି ରାଇଫଲ ମୋଦି ସାହି ଉତ୍ତିପଡ଼ା ଜିପି ସଜିପଡ଼ା ବ୍ଲକ୍ ମୁଁ କହିବି ମଟର ଆଳୁ ତରକାରୀ ପ୍ରଥମେ ମଟରକୁ ଆଣି ଛଡ଼ାଇକି ରଖିଦିଅନ୍ତୁ ଗୋଟେ ଜାଗାରେ ତାପରେ ଆଳୁ ସିଝାଇକି ଗୋଟେ ଜାଗାରେ ଛଡ଼ାଇକି ରଖିଦିଅନ୍ତୁ ତାପରେ ସେ କଡ଼େଇରେ ତେଲ ପକାନ୍ତୁ ପିଆଜ ତାପରେ ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ପକାଇକି ଟିକେ ମସଲା କଷି ଦିଅନ୍ତୁ ତାପରେ ମଟରକୁ ଆଳୁକୁ ପକାଇକି ସେଠି ଘାଣ୍ଟି ଘାଣ୍ଟି ତରକାରୀ ହେଇଗଲା